ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଦେଶର ଜନସାଧାରଣଙ୍କ ସୁରକ୍ଷା, ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନ ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଓ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ ସଂସ୍କରଣ। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶର ଜନସଂଖ୍ୟାକୁ ସୁରକ୍ଷା ଦେବା ପାଇଁ ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଗୁଜରାଟର ଭୁଜ୍ଠାରେ ଭାରତ ପାକିସ୍ତାନ ସୀମାରେ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ G7 ଏବଂ G13 ସୀମାନ୍ତ ଆଉଟ୍ପୋଷ୍ଟଗୁଡ଼ିକୁ ଉଦ୍ଘାଟନ କରିବା ପରେ ସୈନିକ ଏବଂ ସାଧାରଣ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଶାହା ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ଏକ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ ଲିକ୍ ପ୍ରୁଫ୍ ସୁରକ୍ଷା ଗ୍ରିଡ୍ ପ୍ରତିଷ୍ଠା କରିବା ପାଇଁ ଡ୍ରୋନ୍, ରାଡାର ଏବଂ ଆଧୁନିକ ବାଡ଼ର ଉପଯୋଗ କରୁଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଚତୁର୍ପାକ୍ଷିକ ସୁରକ୍ଷା ଗ୍ରିଡ୍ ପ୍ରଚଳନ ସହିତ ସୀମା ପରିଚାଳନାରେ ଏକ ପ୍ରମୁଖ ଢାଞ୍ଚାଗତ ପରିବର୍ତ୍ତନର ଘୋଷଣା କରିଛନ୍ତି। 6 ଦଶନ୍ଧି ଧରି ଦେଶର ସେବା କରିଥିବା ସୀମା ସୁରକ୍ଷା ବାହିନୀକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି। ମାତୃଭୂମି ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା 2,000ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଯେପରିକି ସାର୍କ୍ରିକ୍, ହରାମି ନାଲାକୁ ଏବେ ୱାଚ୍ ଟାୱାର ଏବଂ ସଂଯୋଗକାରୀ ରାସ୍ତା ସହିତ ସୁଦୃଢ଼ କରାଯାଇଛି। ଆଗାମୀ 2 ବର୍ଷ ମଧ୍ୟରେ ସମଗ୍ର ଅଞ୍ଚଳ ବାହ୍ୟ ବିପଦରୁ ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସୀମା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ସହ ଦୀର୍ଘଦିନ ଧରି ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟିଛି। ରାଜ୍ୟ ସରକାର 1 ସପ୍ତାହ ମଧ୍ୟରେ ସୀମାରେ ବାଡ଼ ଦେବା ପାଇଁ ଜମି ଯୋଗାଇ ଦେଇଛନ୍ତି। କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଚାଷୀମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ 1,74,000 କ୍ୱିଣ୍ଟାଲର ଏକ ଜାତୀୟ ବିହନ ଭଣ୍ଡାର ସ୍ଥାପନ କରାଯାଇଛି। ନୂଆଦିଲ୍ଲୀରେ ଖରିଫ୍ ଅଭିଯାନ 2026 ପାଇଁ ଜାତୀୟ କୃଷି ସମ୍ମିଳନୀର ଦ୍ୱିତୀୟ ଦିନରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି, ଏପର୍ଯ୍ୟନ୍ତ 9,76,000 ଚାଷୀଙ୍କ ପରିଚୟପତ୍ର ସୃଷ୍ଟି କରାଯାଇଛି। ଚାଷୀମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ପାଇବା ପାଇଁ ପୃଥକ ଦସ୍ତାବିଜ୍ର ଆବଶ୍ୟକତା ପଡ଼ିବ ନାହିଁ। ସାର ବଣ୍ଟନରେ ସ୍ୱଚ୍ଛତା, କଳାବଜାରୀ ରୋକିବା ଏବଂ ପ୍ରକୃତ ହିତାଧିକାରୀଙ୍କୁ ଉପଯୁକ୍ତ ଯୋଗାଣ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। କୃଷି ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଘୋଷଣା କରି ମନ୍ତ୍ରୀ କହିଛନ୍ତି, ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରଖି କୃଷି ଋଣର ଉପଲବ୍ଧତାକୁ ସମ୍ପ୍ରସାରିତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ସହିତ ଶୀଘ୍ର ଆଲୋଚନା କରାଯିବ। ଶ୍ରୀ ଚୌହାନ ମଧ୍ୟ ରାଜ୍ୟଗୁଡ଼ିକୁ ବିଚାରାଧୀନ କିଷାନ କ୍ରେଡିଟ୍ କାର୍ଡ ମାମଲାଗୁଡ଼ିକର ସମୀକ୍ଷା କରିବା ଏବଂ ଚାଷୀଙ୍କ ପ୍ରକୃତ ଆବଶ୍ୟକତା ଆଧାରରେ ଋଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଅନୁରୋଧ କରିଛନ୍ତି। ଭାରତ ଖାଦ୍ୟଶସ୍ୟ ଉତ୍ପାଦନରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ 376 ନିୟୁତ ଟନ୍ରୁ ଅଧିକ ହୋଇଛି, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ବୋଲି ଶ୍ରୀ ଚୌହାନ କହିଛନ୍ତି। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ତ୍ରୁଟି ପାଇଁ ଉତ୍ତରଦାୟିତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପରିଚାଳନା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ଏକ ଦୃଢ଼ ଏବଂ ସ୍ୱାୟତ୍ତ ସଂସ୍ଥା ସହ ବଦଳାଇବା କିମ୍ବା ଏହାର ପୁନର୍ଗଠନ ନେଇ ହୋଇଥିବା ଆବେଦନର ଶୁଣାଣି କରି ଏହା କହିଛନ୍ତି। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ କହିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 2 ସପ୍ତାହକୁ ଧାର୍ଯ୍ୟ କରିଛନ୍ତି। ସରକାର ଯୁବପିଢ଼ିଙ୍କ ସ୍ୱାର୍ଥ ରକ୍ଷା ଲାଗି ଚିନ୍ତିତ ଅଛନ୍ତି, ଏହାର ସମାଧାନ ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଆସନ୍ତା ମାସ 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ସରକାର ସଜାଗ ରହିବା ସହ ନୂତନ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମେହେଟା କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଶ୍ନପତ୍ର ପ୍ରଘଟ ମାମଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଘଟିବା ଉଚିତ ନଥିଲା। ଡିଡି ନ୍ୟୁଜ୍କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ପ୍ରଧାନ କହିଛନ୍ତି, ପୁନଃ ପରୀକ୍ଷା ପ୍ରକ୍ରିୟା ତ୍ରୁଟିଶୂନ୍ୟ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବ। କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଶ୍ରୀ ପ୍ରଧାନ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି। ଛାତ୍ରମାନଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ ଆଶ୍ୱାସନା ଦେଇ କହିଛନ୍ତି, ସରକାର ସେମାନଙ୍କ ଚିନ୍ତାକୁ ବୁଝିଛନ୍ତି ଏବଂ ସେମାନଙ୍କର ବିଶ୍ୱାସ ଭଙ୍ଗ ହୋଇଥିବା ସ୍ୱୀକାର କରୁଛନ୍ତି। ଜଣେ ହେଲେ ବି ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ମାଫିଆଙ୍କ ହାତରେ ନ ପଡ଼ୁ କିମ୍ବା ଅନିୟମିତତାର ଶିକାର ନ ହେଉ, ସେଥିପାଇଁ କର୍ତ୍ତୃପକ୍ଷ କଠୋର ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ଗୁଣବତ୍ତା ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରି ଶିକ୍ଷାମନ୍ତ୍ରୀ କହିଛନ୍ତି, ପରୀକ୍ଷା ବ୍ୟବସ୍ଥାରେ ନିରପେକ୍ଷତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
छात्रों को आश्वस्त करना चाहते हैं कि जो गलती हुई है हमारी ट्रस्ट को ब्रिज किया गया है, जो रक्षक था वही भक्षक हुआ, जो शिक्षक को हमने जिम्मेवारी दिया था क्वेश्चन बनाने के लिए उन्होंने ही कॉम्प्रोमाइज हुआ है, उन्हीं के कारण ये अव्यवस्था शुरू हुई है। हमने कठोर निर्णय किया कि हमने एक भी सही विद्यार्थी के हक को परीक्षा माफियाओं के हाथ में सौंपना नहीं चाहते थे, उनके षड्यंत्र की शिकार नहीं होना चाहते थे। हम बच्चों की मानसिक स्थिति को सम्मान करते हैं, उनको संभालना चाहते हैं और हमको एक एरर फ्री एग्जामिनेशन देने का पूरा हमारी प्रयास।
ପରୀକ୍ଷା ପ୍ରକ୍ରିୟାକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଭବିଷ୍ୟତରେ ପରୀକ୍ଷା ପ୍ରକ୍ରିୟାରେ କୌଣସି ପ୍ରକାର ତ୍ରୁଟିକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ପ୍ରଶ୍ନପତ୍ର ପ୍ରଘଟ ମାମଲାର ବ୍ୟାପକ ଅନୁସନ୍ଧାନ କରିବା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସରକାର ନିଶ୍ଚିତ କରୁଛନ୍ତି। ସିବିଏସ୍ଇ ପୁନଃ ମୂଲ୍ୟାୟନ ପୋର୍ଟାଲରେ ସାମ୍ପ୍ରତିକ ତ୍ରୁଟି ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ପ୍ରଧାନ କହିଛନ୍ତି, ସିବିଏସ୍ଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ ଡିଜିଟାଲ୍ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବା ସହିତ ସମସ୍ତ ବୈଷୟିକ ସମସ୍ୟାର ସମାଧାନ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଗୋଟିଏ ବ୍ୟାଙ୍କ ଉପରେ ନିର୍ଭରଶୀଳ ହେବା ବଦଳରେ ବୋର୍ଡ ପୁନଃ ମୂଲ୍ୟାୟନ ଆବେଦନ ପାଇଁ ପେମେଣ୍ଟ ଗେଟ୍ୱେ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଚାରୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ସାମିଲ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପରୀକ୍ଷା ଫଳାଫଳ ପରବର୍ତ୍ତୀ କାର୍ଯ୍ୟକଳାପ ପାଇଁ ଆସନ୍ତା ସୋମବାରଠାରୁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ପରୀକ୍ଷା ପରେ ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସିବିଏସ୍ଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇ ଟେଲି ପରାମର୍ଶ ହେଲ୍ପଲାଇନ୍ 1800 11 8004 ଯୋଗାଯୋଗ କରି ଏ ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ। ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫେଇର ପାଇଲଟ୍ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଦେଶର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଏହି ଆପ୍ର ଲକ୍ଷ୍ୟ ରହିଛି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ରିପୋର୍ଟିଂକୁ ସହଜ ଓ ସରଳ କରିବା ସହିତ ତମାଖୁ ମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ଏହାଦ୍ୱାରା ଶିକ୍ଷାନୁଷ୍ଠାନର 100 ଗଜ ପରିସୀମା ମଧ୍ୟରେ ତମାଖୁ ଉତ୍ପାଦ ବିକ୍ରୟକୁ ନିଷିଦ୍ଧ କରାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି, ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର ବାର୍ତ୍ତା ରହିଛି, ନିବେଦନର ସତ୍ୟତାକୁ ଉନ୍ମୋଚନ କରିବା, ନିକୋଟିନ୍ ଏବଂ ତମାଖୁ ନିଶାର ମୁକାବିଲା କରିବା। ତମାଖୁ ଏବଂ ନିକୋଟିନ୍ ନିଶାର କ୍ଷତିକାରକ ପ୍ରଭାବରୁ ଯୁବପିଢ଼ିକୁ ସୁରକ୍ଷା ଦେବା ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ସେ କହିଛନ୍ତି। ତମାଖୁ ସେବନ ଦ୍ୱାରା କର୍କଟ ରୋଗ, ହୃଦ୍ରୋଗ, ଷ୍ଟ୍ରୋକ୍ ଏବଂ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍କିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ 2000ରୁ ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି। ଶିକ୍ଷାନୁଷ୍ଠାନ ଏବଂ ଅଂଶୀଦାରମାନଙ୍କୁ ଟୋଫେଇର ପାଇଲଟ୍ ପର୍ଯ୍ୟାୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହିତ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ତମାଖୁମୁକ୍ତ ଅଭ୍ୟାସ ଅନୁପାଳନ ସୁଦୃଢ଼ କରିବାକୁ ସଚିବ ଆହ୍ୱାନ ଦେଇଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜି ମହଜୁଦ ରହିଛି ଏବଂ ସମସ୍ତ ତୈଳ ବିଶୋଧନାଗାର ସର୍ବୋଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ଏଲ୍ପିଜି ଉତ୍ପାଦନ ପ୍ରତିଦିନ ପ୍ରାୟ 92,000 ମେଟ୍ରିକ୍ ଟନ୍ ରହିଛି, ଯାହା ସର୍ବକାଳୀନ ସର୍ବାଧିକ। ଏଲ୍ପିଜି ବିତରକଙ୍କ ପାଖରେ ପର୍ଯ୍ୟାପ୍ତ ଏଲ୍ପିଜି ମହଜୁଦ ରହିଛି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ନିର୍ଦ୍ଦେଶକ ଉପେଶ କୁମାର ଶର୍ମା କହିଛନ୍ତି, ଏକ ବାଣିଜ୍ୟିକ ଜାହାଜ ନିଶୋସ୍ କେରୋସ୍ ଅଶୋଧିତ ତୈଳ ବହନ କରି ନିରାପଦରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଜୁନ୍ 3 ତାରିଖରେ ବିଶାଖାପାଟଣାରେ ପହଞ୍ଚିବାର ଆଶା କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଇବୋଲାର 906 ସନ୍ଦିଗ୍ଧ ମାମଲା ରହିଛି, ସେଥିମଧ୍ୟରୁ 223 ସନ୍ଦିଗ୍ଧ ମୃତ୍ୟୁର ତଦନ୍ତ କରାଯାଉଛି। ସେ ଦେଶରେ ଇବୋଲାର ବୁଣ୍ଡିବିଗ୍ୟ ଷ୍ଟ୍ରେନ୍ର ପ୍ରକୋପ ଜାରି ରହିଛି ଏବଂ ଉଗାଣ୍ଡାରେ ମଧ୍ୟ ଏହି ମାମଲା ରିପୋର୍ଟ ହୋଇଛି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ 7:30 ଆରମ୍ଭ ହେବ। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ଆଜି ମ୍ୟାଚ୍ର ବିଜୟୀ ଦଳ ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ଦେଶର ଜନସାଧାରଣଙ୍କ ସୁରକ୍ଷା, ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନ ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଓ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ୍ ସଂସ୍କରଣ। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।